ମୋର ନାମ କମଳା ବେହେରା, ୱାର୍ଡ ନମ୍ବର 42 ବେହେରା ସାହିରୁ କହୁଛି ଯେ ପ୍ରବଳ ବର୍ଷା ହେବା ଦ୍ୱାରା ବସ୍ତିର ସମସ୍ତ ଘର ଭିତରେ ପାଣି ପଶୁଛି ଏବଂ ଡ୍ରେନ୍ର ପାଣି ବାହାରକୁ ଯାଉନାହିଁ। ତେଣୁ ଉଭୟ ହୋଇ ସମସ୍ତ ଘର ଭିତରକୁ ପାଣି ପଶୁଛି। ଯଦି ଡ୍ରେନ୍ର ମରାମତି ବ୍ୟବସ୍ଥା କଲେ ଆମ୍ଭେମାନେ ଉପକୃତ ହେବୁ। ଆମ ଘର ସାମ୍ନାରେ ରେଲୱେ ଗାତ ଖୋଳି ଦେବା ଦ୍ୱାରା ବର୍ଷା ପାଣି ଆସି ଆମ ସାହି ଭିତରକୁ ପଶୁଛି, ବହୁତ ଅସୁବିଧା ହେଉଛି। ଯଦି BMC ତାର ବ୍ୟବସ୍ଥା କରନ୍ତା ଲୋକମାନେ ଉପକୃତ ହୁଅନ୍ତେ। ପାଣି ପାଇପ୍ ବି ବୁଡ଼ି ଯାଉଛି, ଲୋକମାନେ ରୋଗର ଆକ୍ରାନ୍ତ ହେଉଛନ୍ତି। ଏତିକି କହି ମୋର